ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର, ପହଲା ମୁଖ୍ୟା ଖବର। ନିଟ୍ ୟୁଜି ପରୀକ୍ଷା ବାବଦେ ବିରୋଧୀ ସଦସ୍ୟମାନଙ୍କର ବିରୋଧ ଲାଗି ଆଇବା କାଲି ତକ ଲୋକସଭା ଅଧିବେଶନକେ ମୁଲତବୀ ରଖିଛନ୍ ବାଚସ୍ପତି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ବରିଷ୍ଠ ପ୍ରଶାସକ ମନୋଜ ଆହୁଜା। ଆଉର ଜଲ ସଂରକ୍ଷଣ କାର୍ଯ୍ୟକ୍ରମକେ ବ୍ୟାପକ କରିବା ଲାଗି କ୍ୟାଚ୍ ଦ ରେନ୍ ଅଭିଯାନ ମୂଲ କରିଛେ ଜଳଶକ୍ତି ମନ୍ତ୍ରଣାଳୟ। ଏଥର ପୂରା ଖବର। ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ନିଟ୍ ୟୁଜି ପରୀକ୍ଷାର୍ଥୀ ହୋଇଥିବାର ଅନିୟମିତତା ଉପରେ ଆଲୋଚନା ନେଇକରି ବିରୋଧୀ ଦଳମାନଙ୍କ ତରଫ ଲୋକସଭାନୁ ବିରୋଧ ହେବାନୁ ବାଚସ୍କତି ଓମ୍ ବିର୍ଲା ଆଜି ଦିନକ ଲାଗି ଅଧିବେଶନକେ ସ୍ଥଗିତ ରଖିଛନ୍। ଗୃହକାମକେ ପହଲା ମଧ୍ୟାହ୍ନର 12 ବଜେ ତକ ସ୍ଥଗିତ ରଖାଯାଇଥିଲା। ଗୃହକାମ ଫେର୍ ମୂଲ ହେବାର ଉତ୍ତରୁ ସ୍ଥିତିକେ କେହିନି ସୁଧାର ନାଇ ଆସିଥିବାରୁ ବାଚସ୍କତି ଆଇବାକାଲି ତ ଗୃହକେ ମୁଲତବୀ ରଖିଛନ୍। ଲୋକସଭାନୁ ବାଚସ୍କତି ଓମ୍ ବିର୍ଲା କହିଥିଲେ ଯେ ନିଟ୍ ୟୁଜି ପରୀକ୍ଷାକେ ନେଇକରି ହୋଇଥିବା ବିବାଦ ଉପରେ ବିଚାର ଲାଗି ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଢ଼ାଯାଇଛି। ଆଗନୁ ଧାରିଜ କାର୍ଯ୍ୟସୂଚୀ ଅନୁସାରେ ସଂସଦକେ ଚଲାବାରକେ ନାଇଁ ଦେବାଟା ଗଣତନ୍ତ୍ର ଲାଗି ଶୁଭ ନୁହେଁ ବୋଲି ବାଚସ୍କତି କହିଥିଲେ। ସେନ୍ତା ନିଟ୍ ବିବାଦ ଉପରେ ବିରୋଧୀମାନଙ୍କର ଆଲୋଚନା ଦାବିକେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ପ୍ରତ୍ୟାଖ୍ୟାନ କରିକରି ରାଷ୍ଟ୍ରପତିଙ୍କର ଅଭିଭାଷଣ ଉପରେ ଆଲୋଚନା ସମିଆତି ଅଲଗା କେନ୍ ବିଷୟ ଉପରେ ଆଲୋଚନା ହେବାର ପରମ୍ପରା ନାଇଁ ନ ବୋଲି କହିଥିଲେ। ଏହି ପ୍ରସଙ୍ଗନୁ ଶ୍ରୀ ରିଜିଜୁ କଂଗ୍ରେସ ସହିତ ବାକି ବିରୋଧୀ ଦଳମାନଙ୍କର ସମାଲୋଚନା କରିକରି ସରକାର କ୍ୟାନ୍ସିଭିଲ୍ ଆଲୋଚନାର ଉତ୍ତର ଦେବାରକେ ପ୍ରସ୍ତୁତ ଅଛନ୍ ବୋଲି କହିଥିଲେ। ତଥାପି ବିରୋଧୀ ସଦସ୍ୟମାନଙ୍କର ପ୍ରଦର୍ଶନ ନାଇଁ ଥମ୍ବାରନୁ ବାଚସ୍କତି ଆଜି ଦିନକ ଲାଗି ଲୋକସଭାକେ ମୁଲତବୀ ଘୋଷଣା କରିଥିଲେ। ସେଆଡ଼େ ରାଜ୍ୟସଭାନୁ ବିଲ୍ ୟୁଜି ନିଟ୍ ପ୍ରସଙ୍ଗକେ ନେଇକରି ସମାନ ସ୍ଥିତି ଦେଖାଯାଇଥିଲା। ହେଲେ ଉପରବେଳା ରାଜ୍ୟସଭାନୁ ରାଷ୍ଟ୍ରପତିଙ୍କର ଅଭିଭାଷଣ ଉପରେ ଆଲୋଚନା ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏଥି ସଂସ୍କାର ଆଣବାର ଲାଗି ସୁପାରିଶ କରବାରକେ ଶିକ୍ଷା ମନ୍ତ୍ରଣାଳୟ ତରଫ ଗଠିତ ବିଶେଷଜ୍ଞ କମିଟି ଛାତ୍ରଛାତ୍ରୀ ଆର୍ ଅଭିଭାବକମାନଙ୍କଠାରୁ ପ୍ରସ୍ତାବ ମାଗିଛନ୍। ଇସ୍ରୋର ଆଗର ଅଧ୍ୟକ୍ଷ ଡକ୍ଟର କେ ରାଧାକ୍ରିଷ୍ଣନଙ୍କର ଅଧ୍ୟକ୍ଷତାରେ ହୋଇଥିବାର କମିଟି ମାଏଗଭ୍ ୱେବ୍ସାଇଟ୍ ଜରିଏ ପ୍ରସ୍ତାବ ଆର୍ ମତାମତ ଗ୍ରହଣ କରବେ। ଆଇବା ଜୁଲାଇ 7 ତାରିଖ ତକ ମତାମତ ଦିଆଯାଇପାରବା। ଆଇବା 2 ମାସ ଭିତରେ କମିଟି ଶିକ୍ଷା ମନ୍ତ୍ରଣାଳୟକେ ଏନ୍ଟିଏଥି ସଂସ୍କାର ଆର୍ ପରୀକ୍ଷା ପରିଚାଳନା ପ୍ରକ୍ରିୟା ଆଉ ଡାଟା ସୁରକ୍ଷା ବାବଦ ରିପୋର୍ଟ ଦେବେ। ନୂଆଦିଲ୍ଲୀ ଗସ୍ତ ନଥିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆର୍ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆର୍ ପ୍ରଭାତୀ ପରିଡ଼ା ଆଜି ସକାଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତଙ୍କୁ ଭେଟିଛନ୍। ଇତାର ସଙ୍ଗେ ମୁଖ୍ୟମନ୍ତ୍ରୀ ଆଉ ଦୁଇ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଭିଲ୍ ଭେଟିକରି ଆଲୋଚନା କରିଥିବାର ଜଣାପଡ଼ିଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ରାଜ୍ୟର ବର୍ଷା ଓ ଚାଷର ସ୍ଥିତି ବାବଦେ ସମୀକ୍ଷା କରିଛନ୍। ମେଗା ଜଳସେଚନ ଆର୍ ଉଠା ଜଳସେଚନ ପ୍ରକଳ୍ପମାନଙ୍କୁ କାର୍ଯ୍ୟକ୍ରମ କରବାର ଦିଗେ ପଦକ୍ଷେପ ନେବାରକେ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେବାର ସଙ୍ଗେ ସାର ଆର୍ ବିହନ ଯେନ୍ତା ଠିକ୍ ଭାବେ ଚାଷୀମାନଙ୍କର ପାଖକେ ପହଞ୍ଚପାରବା ହେତାର ଉପରେ ଜୋର୍ ଦେଇଛନ୍। ବୈଠକଟି ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସଙ୍ଗେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ଡେପୁଟେସନ୍ ଫିର୍ଲା ଉତ୍ତରୁ ବରିଷ୍ଠ ପ୍ରଶାସକ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍। ଏହାଚିନିର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ମାସର 30 ତାରିଖ ଦିନ ଅବସର ନେଲା ଉତ୍ତରୁ ଶ୍ରୀ ଆହୁଜା ଦାୟିତ୍ୱ ଗ୍ରହଣ କରିବେ। ମୁଖ୍ୟ ଶାସନ ସଚିବ ପଦବୀ ସାଙ୍ଗେ ସେ ସାଧାରଣ ପ୍ରଶାସନ ଆର୍ ଅଭିଯୋଗ ବିଭାଗର ସଚିବ ଦାୟିତ୍ୱଥିବିଲ୍ ରହିବେ। ଶ୍ରୀକ୍ଷେତ୍ର ପୁରୀନୁ ଆସ୍ଥାନୁ ମହାପୁରୁମାନଙ୍କୁ ଓସ ଲାଗି କରାଯାଇଛି। ମଧ୍ୟାହ୍ନ ଧୂପ ଉତ୍ତରୁ ଶୁଦ୍ଧ ସ୍ୱାରମାନେ ଝୁଣା ତେଲ ଆର୍ ଭିନ୍ ଭିନ୍ ଚେରିମୁଲିଥି ତିଆରି କରିଥିବାର ଓଷକେ ଦୈତାପତି ସେବକମାନେ ମହାପ୍ରଭୁଙ୍କର ଶ୍ରୀଅଙ୍ଗନ ଲାଗି କରିଛନ୍। ଏ ନୀତି ଆଇବା 3 ଦିନ ତକ୍ ଚାଲବା। ଦଶମୀ ଦିନ ରାଜବୈଦ ତିଆରି କରିଥିବାର 10 ମୂଳ ମଦ ଖାଇଲା ଉତ୍ତରୁ ଶ୍ରୀଜୀଉମାନେ ପୂରା ସୁସ୍ଥ ହେବେ। ଏଣୁ ଜନେ ଦିଆଯାଇପାରେ ଯେ ଦେବସ୍ନାନ ପୂର୍ଣ୍ଣିମା ଦିନ 108 ଗରା ସୁବାସୀ ଜଳଥି ସ୍ନାନ ଉତ୍ତରୁ ମହାପୁରୁମାନେ ଜ୍ୱରେ ପଡ଼ିଛନ୍। ଜ୍ୱର ଛାଡ଼ବାରକେ ଅଣସର ଘରେ ଦୈତାପତି ସେବକମାନେ ମହାପୁରୁମାନଙ୍କର ଗୁପ୍ତ ସେବା କରୁଛନ୍। ଗଲାକାଲି ମହାପୁରୁମାନଙ୍କର ଶ୍ରୀଅଙ୍ଗଥି ଫୁଲୁରୀ ତେଲ ଲାଗି କରାଯାଇଥିଲା। ସେଆଡ଼େ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ପୁରୀ ଗସ୍ତ କରିକରି ରଥଯାତ୍ରାର ପ୍ରସ୍ତୁତି ବାବଦ ସମୀକ୍ଷା କରିଛନ୍। ଏଥର ମହାପୁରୁଙ୍କର ଦର୍ଶନ ଯେନ୍ତା ଅତ୍କା ଶୃଙ୍ଖଳିତ ଭାବେ କରାଯାଇପାରବା ତାର ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜୋର୍ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାର ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 111 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍ ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଫିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାତେ ଇତାର ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଜଳ ସଂରକ୍ଷଣ କାର୍ଯ୍ୟକ୍ରମକେ ବ୍ୟାପକ କରିବାର ଲକ୍ଷ୍ୟତେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ତରଫ କ୍ୟାଚ୍ ଦ ରେନ୍ ଅଭିଯାନ 2024ର ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନ ଆଇବା ନଭେମ୍ବର 30 ତାରିଖ ତକ ଚାଲବା। ଏଥର ଅଭିଯାନର ବିଷୟବସ୍ତୁ ନାରୀ ଶକ୍ତିରେ ଜଳଶକ୍ତି ରଖାଯାଇଛି। ମହିଳାମାନଙ୍କର ଭାଗିଦାରୀ ମଜବୁତ କରିକରି ଜଳ ପରିଚାଳନା ଆର୍ ସଂରକ୍ଷଣ କାର୍ଯ୍ୟକ୍ରମକେ ଅତ୍କା ଜବର କରବାରକେ ସରକାର ଲକ୍ଷ୍ୟ ରଖିଛନ୍। ରାଜ୍ୟ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଇ ବାବଦେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍। ଜଳାଶୟମାନଙ୍କର ସଫେଇ, ଅଚଲ ବୋରୱେଲମାନଙ୍କୁ ସଚଲ କରବାର, ଜଳାଶୟମାନଙ୍କର ଜିଓ ଟେଗିଂ, ଜଳ ଉତ୍ସର ଚାରିକୁତି ଗଜ ଲଗାବାର ସହିତ ଛୋଟ ଛୋଟ ନଦୀମାନଙ୍କର ପୁନରୁଦ୍ଧାର ଲାଗି ପଦକ୍ଷେପ ନେବାରକେ ଶ୍ରୀମତୀ ଗର୍ଗ ତାଙ୍କର ଚିଠିଟି କହିଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ବୁର୍ଲା ଭୀମସାର ଗସ୍ତ କରିଛନ୍। ଡକ୍ଟର ମହାଲିଙ୍ଗ ପହଲା ଭୀମସାର ଚକ୍ଷୁୱାଡ଼କେ ଯାଇକରି ଅନୁଗୁଳନୁ ମୋତିଆବିନ୍ଦୁ ଅପରେସନ୍ ବେଳେ ତ୍ରୁଟିର ଲାଗି ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ଭେଟିଥିଲେ। ଡାକ୍ତରଖାନା ବୁର୍ଲା ଉତରୁ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଭୀମସାରର ଭାରପ୍ରାପ୍ତ ନିର୍ଦ୍ଦେଶକ ଡାକ୍ତର ଭାବଗ୍ରାହୀ ରଥଙ୍କ ସହିତ ଡିନ୍ ଆର୍ ବିଭାଗୀୟ ମୁଖ୍ୟମାନଙ୍କ ସାଙ୍ଗେ ବୈଠକ କରିକରି ରୋଗୀମାନଙ୍କର ଚିକିତ୍ସା ବାବଦେ ଭିନ୍ ଭିନ୍ ପଦକ୍ଷେପର ସମୀକ୍ଷା କରିଥିଲେ। ଖୁବ୍ ଜଲ୍ଦି ଭୀମସାରର ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତି ସଙ୍ଗେ ଏମ୍ଆର୍ଆଇ ସେବା ଆର୍ ଆହୁରି 6ଟା ସୁପର ସ୍ୱେଶାଲିଟି ବିଭାଗ ଖୋଲାଯିବାର ବାବଦେ ଆଲୋଚନା ହୋଇଥିବାର ବୈଠକ ଉତରୁ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଗଣମାଧ୍ୟମକେ ସୂଚନା ଦେଇଛନ୍। ରାଉରକେଲାନ ନକଲି ଡାକ୍ତର ଧଡ଼ାପଡ଼ବାର ଘଟଣାଥି ତାଙ୍କର ପ୍ରତିକ୍ରିୟା ରଖିକରି ରାଇଜେ ନକଲି ଡାକ୍ତର ଚିହ୍ନଟ ଲାଗି ଏସ୍ଓପି କରାଯିବ ବୋଲି ସେ କହିଛନ୍। ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଜୁନିୟର ଡକ୍ଟର ଆସୋସିଏସନର ବାର୍ଷିକ ଉତ୍ସବଥି ମୁଖ୍ୟ ଅତିଥି ଭାବେ ଭିଲ ଯୋଗ ଦେଇଥିଲେ। ଇତାରାଘନୁ ସକାଳେ ସମ୍ବଲପୁର ପହଞ୍ଚିକରି ସେ ପହଲା ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କର ଦର୍ଶନ କରିଥିଲେ। ତା' ଉତରୁ ସେ ସମ୍ବଲପୁର ସହରର ଦେଖାଦେଇଥିବା ଜଣ୍ଡିସ୍ ସମସ୍ୟା ବାବଦେ ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରବାର ସହିତ ଜଣ୍ଡିସ୍ ଚାପିଥିବାର ଇଲାକାନ ପାଇନ୍ ପାଇପ୍ମାନଙ୍କର ଦେଖରେଖ ଠିକ୍ ଭାବେ କରବାରକେ ନିର୍ଦ୍ଦେଶ ଦେଇଥିଲେ। ଅଲଗୁନ୍ଲୁ ଆଖି ଅପରେସନର ତ୍ରୁଟି ଘଟଣାର ତଦନ୍ତ କରାଯିବା ବୋଲି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିବାର ସହିତ ରାୟଗଡ଼ା ଜିଲ୍ଲାର ଡିପ୍ଥେରିଆ ବ୍ୟାପିଥିବାର ଇଲାକାନ ଟିକାକରଣକେ ତ୍ୱରାନ୍ୱିତ କରାଯିବା ବୋଲି କହିଥିଲେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ବରିଷ୍ଠ ଟେକ୍ନିସିଆନ୍ ଲଲିତ କୁମାର କର ଆଜି ଚାକିରିନୁ ଅବସର ନେଇଛନ୍। 1988 ମସିହାତି ଦୂରଦର୍ଶନ କେନ୍ଦ୍ର ସମ୍ବଲପୁରନୁ ଚାକିରି ଜୀବନ ମୂଲ କରିକରି ସେ ରାୟଗଡ଼ା, ଭବାନୀପାଟନା, ଭୁବନେଶ୍ୱର ଆଉ ଆକାଶବାଣୀ ସମ୍ବଲପୁରନୁ କାମ କରିଥିଲେ। ଆଜି ଆକାଶବାଣୀ ରିକ୍ରିଏସନ୍ କ୍ଲବ୍ ତରଫ ସମ୍ବଲପୁର କେନ୍ଦ୍ର ତାଙ୍କୁ ବିଦାୟ ସମ୍ଭର୍ଦ୍ଧନା ଦିଆଯାଇଥିଲା। ଏଥି ଦୂରଦର୍ଶନ କେନ୍ଦ୍ର ସହାୟକ ନିର୍ଦ୍ଦେଶକ ଆଉ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ମୁଖ୍ୟ ପିକେ ମିଶ୍ର ଆଉ କାର୍ଯ୍ୟକ୍ରମ ମୁଖ୍ୟ ସନ୍ତୋଷ ପିଂ ଉପସ୍ଥିତ ଥିଲେ। ସଭାକେ ରିକ୍ରିଏସନ୍ କ୍ଲବ୍ର ସମ୍ପାଦକ କ୍ଷେତ୍ରମଣି ବିଭାର ପରିଚାଳନା କରିଥିଲେ। ଦେବଗଡ଼ର ରଥଯାତ୍ରା ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ପରୀକ୍ଷିତ ସାହୁଙ୍କ ଅଧ୍ୟକ୍ଷତାଥି ହୋଇଯାଇଛି। ବୈଠକଟି ଭିନ୍ ଭିନ୍ ବିଭାଗର ଅଧିକାରୀ ଆର୍ ଜଗନ୍ନାଥ ମନ୍ଦିର କମିଟିର କର୍ମକର୍ତ୍ତା ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ମୁଣ୍ଡିପଦର ହାଇସ୍କୁଲ୍ରୁ ଗୋଟିଏ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ହେତି ପ୍ରବାସୀ ଶ୍ରମିକମାନଙ୍କର ଅଧିକାର, କର୍ତ୍ତବ୍ୟ ଆର୍ ଆଇନଗତ ସୁରକ୍ଷା ବାବଦେ ଲୋକମାନଙ୍କୁ ବତାଯାଇଥିଲା। ଇ ବଛର ଅମରନାଥ ଯାତ୍ରା ଆଇବା କାଲିଠାନୁ ମୂଲ ହେଉଛି। ଇ ଯାତ୍ରା ଆଇବା 52 ଦିନ ଧରିକରି ଚାଲବା। ପ୍ରଭୁ ଶ୍ରୀ ଅମରନାଥଙ୍କୁ ଦର୍ଶନ କରବାରକେ ଜମ୍ମୁ ଜିଲ୍ଲାର ଭଗବତୀନଗର ବେସ୍ କ୍ୟାମ୍ପଠାନେ ଗଲାକାଲିନୁ ଭକ୍ତମାନଙ୍କର ପଞ୍ଜୀକରଣ ଚାଲିଛି। ଦକ୍ଷିଣ କାଶ୍ମୀର ହିମାଳୟର 3,880 ମିଟର ଉଚ୍ଚାତି ଥିବାର ଅମରନାଥ ଗୁମ୍ଫାନୁ ପବିତ୍ର ଲିଙ୍ଗ ଦର୍ଶନ ଲାଗି 1,600 ଜଣ ଭକ୍ତ ପଞ୍ଜୀକରଣ କରିଛନ୍। ଗଣଶିକ୍ଷା ବିଭାଗ ଅଧୀନତି ଥିବାର 80ଟା ଯୁକ୍ତ 2 ମହାବିଦ୍ୟାଳୟଥି ଚଳତି ଶିକ୍ଷାବର୍ଷନୁ ସିଟ୍ ବଢ଼ାବାରକେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫ ନିଷ୍ପଭି ନିଆଯାଇଛି। ଇତାର ସାଙ୍ଗେ 36ଟା କନିଷ୍ଠ ମହାବିଦ୍ୟାଳୟ କଳା, ବାଣିଜ୍ୟ ଆର୍ ବିଜ୍ଞାନ ବିଭାଗ ଖୋଲିବାରକେ ଅନୁମତି ଦିଆଯାଇଛି। ରାଜ୍ୟ ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ଲାଗି ଥିବାର ମୌଳିକ ସୁବିଧା ବାବଦ ତଥ୍ୟ ସାର୍ବଜନୀନ କରବାରକେ ଓଡ଼ିଶା ହାଇକୋର୍ଟ କହିଛନ୍। ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଆଉ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥଙ୍କର ଖଣ୍ଡପୀଠ ଗୋଟିଏ ଜନସ୍ୱାର୍ଥ ମାମଲାର ବିଚାର କରିକରି ଆଇବା 6 ହପ୍ତାହ ଭିତରେ ରାଜ୍ୟ ସରକାରଙ୍କ ୱେବ୍ସାଇଟ୍ରେ ସ୍କୁଲ୍ ବାବଦ ସବୁ ତଥ୍ୟ ରଖବାରକେ କହିଛନ୍। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରନୁ ବନିଥିବା ଘୂର୍ଣ୍ଣିବଳୟ ବୋଲେ ରାଜ୍ୟର ଭିନ୍ ଭିନ୍ ଇଲାକାନୁ ବର୍ଷା ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବାକାଲ ଆର୍ ପରଦିନ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଆର୍ ଦେବଗଡ଼ ଜିଲ୍ଲାର ଗୋଟେ ଯୋଡ଼େ ଜାଗାନୁ ଜବର ବର୍ଷା ହୋଇପାରେ। ନିଟ୍ ୟୁଜି ପରୀକ୍ଷା ବାବଦେ ବିରୋଧୀ ସଦସ୍ୟମାନଙ୍କର ବିରୋଧ ଲାଗି ଆଇବାକାଲ ତକ ଲୋକସଭା ଅଧିବେଶନକେ ମୁଲତବୀ ରଖିଛନ୍ ବାଚସ୍ପତି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହେଲେ ବରିଷ୍ଠ ପ୍ରଶାସକ ମନୋଜ ଆହୁଜା। ଆଉର୍ ଜଲ ସଂରକ୍ଷଣ କାର୍ଯ୍ୟକ୍ରମକେ ବ୍ୟାପକ କରବାର ଲାଗି କ୍ୟାଚ୍ ଦ ରେନ୍ ଅଭିଯାନ ମୂଲ କରିଛେ ଜଳଶକ୍ତି ମନ୍ତ୍ରଣାଳୟ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।